ആകാശവാണി. ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବେ ମୁଣ୍ଡ ଟେକୁଛି ଓ ଏଥିରେ ତାମିଲନାଡୁ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହାଜତ ରହଣି ସମୟରେ ତାଙ୍କର ଓକିଲଙ୍କୁ ଭେଟିବା ପାଇଁ ଅଧିକ ସମୟ ଲୋଡ଼ି ସେ କରିଥିବା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରିଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଦୁଇଟି ଅଲଗା ଅଲଗା ନୀତି ମଧ୍ୟରେ ଲଢ଼େଇ ହେଉଛି। ଜାମ୍ମୁ କାଶ୍ମୀରରେ ଇଦ୍ ଉଲ୍ ଫିତର ଧାର୍ମିକ ମନୋଭାବ ସହ ପାଳିତ ହେଉଛି ଏବଂ ଆଜି ସକାଳେ ଶ୍ରୀଲଙ୍କା ଜେଲ୍ରୁ 19 ଜଣ ଭାରତୀୟ ମତ୍ସ୍ୟଜୀବୀ ଖଲାସ ହୋଇଛନ୍ତି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବେ ମୁଣ୍ଡ ଟେକୁଛି ଓ ଏଥିରେ ତାମିଲନାଡୁ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଭେଲୋରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତିରେ ତାମିଲନାଡୁର ଅନେକ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ତାମିଲନାଡୁର ଉଦ୍ୟମ ଯୋଗୁଁ ଭାରତ ଉତ୍ପାଦନ କ୍ଷେତ୍ରରେ ଉପରକୁ ଉଠିପାରିଛି। ଶ୍ରୀ ମୋଦି କହିଛନ୍ତି ତାମିଲନାଡୁରେ ସ୍ଥାପନ କରାଯାଉଥିବା ପ୍ରତିରକ୍ଷା କରିଡର ରାଜ୍ୟକୁ ଉଚ୍ଚ ଶିଖରରେ ପହଞ୍ଚାଇବ। ସେ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଏନ୍ଡିଏ ବିକଶିତ ଭାରତର ଭିଭିଭୂମି ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି 2014 ପୂର୍ବରୁ ଭାରତୀୟ ଅର୍ଥନୀତି ଦୁର୍ବଳ ଥିଲା ଓ ଦେଶରେ କେବଳ ଦୁର୍ନୀତି ଖବର ପ୍ରସାରିତ ହେଉଥିଲା। ଏନ୍ଡିଏର ଅଂଶୀଦାର ଦଳ ପଟ୍ଟାଲି ମକ୍କଲ କାଚିର ଧରମପୁରୀ ପ୍ରାର୍ଥୀ ସୌମ୍ୟା ଅଙ୍ଗମଣିଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଛନ୍ତି। ସେ ମଧ୍ୟ ନ୍ୟୁ ଜଷ୍ଟିସ୍ ପାର୍ଟିର ଭେଲୋର ପ୍ରାର୍ଥୀ ଏସି ସନ୍ମୁଗମ୍ଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ଶ୍ରୀଲଙ୍କାକୁ କଚାତିବୁ ଦ୍ୱୀପ ଦେଇଦେଇଛି ଯାହା ତାମିଲନାଡୁ ମତ୍ସ୍ୟଜୀବୀମାନଙ୍କର ସ୍ୱାର୍ଥ ପ୍ରତି ଏକ କୁଠାରଘାତ। ସେ କହିଛନ୍ତି ଗତ କିଛି ବର୍ଷ ଧରି ବହୁ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି ଓ ସେମାନଙ୍କୁ ସ୍ୱଦେଶ ଆଣିବାକୁ ଏନ୍ଡିଏ ସରକାର ଅହରହ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଡିଏମ୍କେର ସମାଲୋଚନା କରି ଏହା ଲୋକମାନଙ୍କର ଆବଶ୍ୟକତା ପ୍ରତି ଉଦାସୀନ ରହିଛି ଓ ଦୁର୍ନୀତିରେ ଲିପ୍ତ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି ଏନ୍ଡିଏ ସରକାର ଲୋକମାନଙ୍କ କଲ୍ୟାଣାର୍ଥେ ଅନେକ ଯୋଜନା ଲାଗୁ କରିଛନ୍ତି ଓ ଭାରତକୁ ବିଶ୍ୱ ଦରବାରରେ ସ୍ଥାପିତ କରିବା ଲାଗି ଅର୍ଥନୈତିକ ସଂସ୍କାରମାନ ଆଣିଛନ୍ତି। ତାମିଲ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ଆରମ୍ଭରେ ଭେଲୋର ମୁଖ୍ୟବିନ୍ଦୁ ଥିଲା। ନମୋ ଆପ୍ ତାମିଲ ଭାଷାରେ ଉପଲବ୍ଧ ହୋଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଡିଏମ୍କେ ନେତା ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଠେନିଠାରେ ଇଣ୍ଡିଆ ମେଣ୍ଟ ପାଇଁ ପ୍ରଚାର କରୁଛନ୍ତି। ଆଜି ସକାଳେ ସେ ସାଧାରଣ ଲୋକମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହାଜତ ରହଣି ସମୟରେ ତାଙ୍କର ଓକିଲଙ୍କୁ ଭେଟିବା ପାଇଁ ଅଧିକ ସମୟ ଲୋଡ଼ି ସେ କରିଥିବା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରିଦେଇଛନ୍ତି। ସିବିଆଇ ଓ ଇଡି ପାଇଁ ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା କହିଛନ୍ତି ଏଭଳି ସୁବିଧା ଦେବା ପାଇଁ କୌଣସି ବିଶେଷ କାରଣ ନାହିଁ। ଇଡି ମଧ୍ୟ ଶ୍ରୀ କେଜରିୱାଲଙ୍କର ଆବେଦନକୁ ବିରୋଧ କରିଥିଲା। ଇଡି କହିଥିଲା ଶ୍ରୀ କେଜରିୱାଲ ଜେଲ୍ରୁ ଅଫିସ କାର୍ଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇପାରିବ ନାହିଁ। କେଜରିୱାଲଙ୍କ ଓକିଲ କହିଥିଲେ ଶ୍ରୀ କେଜରିୱାଲଙ୍କ ବିରୁଦ୍ଧରେ ଅନେକ ମାମଲା ପଡ଼ିରହିଥିବାରୁ ସପ୍ତାହରେ ଗୋଟିଏ ଘଣ୍ଟା ପାଇଁ ସାକ୍ଷାତ କରିବାକୁ ମିଳୁଥିବା ସମୟ ଯଥେଷ୍ଟ ନୁହେଁ। ପ୍ରତି ସପ୍ତାହରେ 5 ଥର ଓକିଲଙ୍କ ସହ କଥାବାର୍ତ୍ତା ପାଇଁ ଶ୍ରୀ କେଜରିୱାଲଙ୍କ ଆବେଦନକୁ ଇଡି ବିରୋଧ କରିଥିଲା। ଏହା ଜେଲ୍ ନିୟମର ବିରୁଦ୍ଧାଚରଣ କରୁଛି ବୋଲି ଇଡି କହିଥିଲା। କେଜରିୱାଲଙ୍କୁ ତାଙ୍କର ଓକିଲଙ୍କ ସହ 2 ଥର ମିଶିବା ପାଇଁ ସୁବିଧା ଦିଆଯାଉଥିବା ବେଳେ ଅନ୍ୟମାନଙ୍କ କ୍ଷେତ୍ରରେ 1 ଥର ସୁବିଧା ଦିଆଯାଇଥାଏ। ଗତ 1ରୁ କୋର୍ଟ ଶ୍ରୀ କେଜରିୱାଲଙ୍କୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଚଳିତ ଲୋକସଭା ନିର୍ବାଚନ ହେଉଛି ଦୁଇଟି ଅଲଗା ଅଲଗା ନୀତି ମଧ୍ୟରେ ଲଢ଼େଇ। ଏକ ପୋଷ୍ଟ କରି ସେ କହିଛନ୍ତି ଏକପକ୍ଷରେ କଂଗ୍ରେସ ଭାରତକୁ ଐକ୍ୟବଦ୍ଧ କରୁଥିବାବେଳେ ଅନ୍ୟପକ୍ଷରେ କିଛି ଲୋକ ଏହାକୁ ବିଭାଜିତ କରି ଚାଲିଛନ୍ତି। ସେ କହିଛନ୍ତି କେଉଁ ଲୋକମାନେ ଦେଶ ବିଭାଜନକାରୀ ଶକ୍ତିଗୁଡ଼ିକ ସହ ହାତ ମିଳାଇଛନ୍ତି ଇତିହାସ ତାହାର ମୁକସାକ୍ଷୀ। ଯେଉଁମାନେ ଦେଶର ସ୍ୱାଧୀନତା ଓ ଏକତା ପାଇଁ ଲଢ଼ିଛନ୍ତି ତାହା ମଧ୍ୟ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭାରତର ଜେଲ୍ଗୁଡ଼ିକରେ କଂଗ୍ରେସ ନେତାମାନେ ଭରି ରହିଥିଲେ ବୋଲି ଶ୍ରୀ ଗାନ୍ଧି କହିଛନ୍ତି। 10 ଜଣ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପାର୍ଲାମେଣ୍ଟ ସଦନରେ ସେମାନଙ୍କୁ ଶପଥପାଠ କରାଇଛନ୍ତି। ସେହି ସଦସ୍ୟମାନେ ହେଲେ ମାୟଙ୍କ ଭାଇ ଜୟଦେବ ଭାଇ ନାୟକ, ମିଲିନ୍ଦ ମୁରଲୀ ଦେଓରା ରେଣୁକା ଚୌଧୁରୀ ରାମଜିଲାଲ ସୁମନ ଓ ସାଗରିକା ଘୋଷ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ ଉତ୍ତରାଖଣ୍ଡ ପାଇଁ କୌଣସି କାର୍ଯ୍ୟ କରିନାହିଁ ଏକ ସମ୍ଭାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଉତ୍ତରାଖଣ୍ଡ ଭଳି ପାର୍ବତ୍ୟ ରାଜ୍ୟଗୁଡ଼ିକ ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିଲା ପୂର୍ବରୁ କ୍ଷମତାରେ ଥିବା ଲୋକମାନଙ୍କର ଉତ୍ତରାଖଣ୍ଡର ବିକାଶ ପାଇଁ କୌଣସି ଭିଜନ କିମ୍ବା ଇଚ୍ଛାଶକ୍ତି ନ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ବିଜେପି କର୍ମୀ ଭାବେ ସେ ଉତ୍ତରାଖଣ୍ଡରେ ଅନେକ ସମୟ ବିତାଇଥିବାର ଜଣାଇ ସେ କହିଛନ୍ତି ପାହାଡ଼ରେ ବସବାସ କରୁଥିବା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିହାରର ଔରଙ୍ଗାବାଦ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ପ୍ରଥମ ପର୍ଯ୍ୟାୟରେ ଗୟା ଜାମୁଇ ଓ ନୱାଡ଼ାରେ ମତଦାନ ମଧ୍ୟ ହେବ ଔରଙ୍ଗାବାଦ ଲୋକସଭା ମଧ୍ୟରେ ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି ମୋଟ ନଅ ଜଣ ପ୍ରାର୍ଥୀ ଔରଙ୍ଗାବାଦ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି 18 ଲକ୍ଷ ମତଦାତା 9 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ସେମାନଙ୍କ ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି ଏନ୍ଡିଏରୁ ସୁଶୀଲ କୁମାର ସିଂ ଅଷ୍ଟମବାର ଲାଗି ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଆର୍ଜେଡି ସେଠାରେ ଅଭୟ କୁଶୱାହାଙ୍କୁ ଛିଡ଼ା କରାଇଛି ବିଜେପି ଓ ଆର୍ଜେଡି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ଜାମ୍ମୁ କାଶ୍ମୀରରେ ଇଦ୍ ଉଲ୍ ଫିତର ଧାର୍ମିକ ମନୋଭାବ ସହ ପାଳିତ ହେଉଛି ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ରମ୍ଜାନ ମାସ ଶେଷରେ ଇଦ୍ ଉଲ୍ ଫିତର ପାଳିତ ହୋଇଥାଏ ଗତ ସନ୍ଧ୍ୟାରେ ଚନ୍ଦ୍ର ଦେଖାଯିବା ପରେ ରମ୍ଜାନ ମାସର ପରିସମାପ୍ତି ହୋଇଛି ଏହି ଅବସରରେ ସିରାତ କମିଟିଗୁଡ଼ିକ ଇଦ୍ ପ୍ରାର୍ଥନା ସମୟ ବିଷୟରେ ଜଣାଇଛନ୍ତି ଇଦ୍ଗାହ ଓ ଜାମିଆ ମସ୍ଜିଦ୍ଗୁଡ଼ିକରେ ଇଦ୍ ପ୍ରାର୍ଥନା କରାଯାଉଛି ଗତକାଲି ଲୋକମାନେ ନିଜ ନିଜର ଆତ୍ମୀୟମାନଙ୍କ ପାଇଁ ଉପହାର ସାମଗ୍ରୀମାନ କିଣିଥିବାର ଦେଖାଯାଇଥିଲା ଉପରାଜ୍ୟପାଳ ମନୋଜ ସିହ୍ନା ଲୋକମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି ଇଦ୍ ଲୋକମାନଙ୍କୁ ମାନବ ସମାଜ ପ୍ରତି ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇଥାଏ ଏହି ଅବସରରେ ସେ ଲୋକମାନଙ୍କର ସୁଖ ଓ ସମୃଦ୍ଧିର କାମନା କରିଛନ୍ତି ରାଜନୈତିକ ଦଳଗୁଡ଼ିକର ନେତାମାନେ ଜନସାଧାରଣଙ୍କୁ ଇଦ୍ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଥିବା ବସ୍ ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଏହାକୁ ଏକ ମର୍ମନ୍ତୁଦ ଦୁର୍ଘଟଣା ବୋଲି ଅଭିହିତ କରିଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଶାସନ ସେମାନଙ୍କୁ ସହାୟତା କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇମନ୍ ହାରିସ୍ ଆୟାରଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଆୟାରଲ୍ୟାଣ୍ଡ ସହ ଭାରତର ଐତିହାସିକ ସମ୍ପର୍କକୁ ସେ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଉଭୟ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରି ଆସୁଥିବାର ଶ୍ରୀ ମୋଦି କହିଛନ୍ତି ଆୟାରଲ୍ୟାଣ୍ଡ ଭାରତ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ଆଶା ରଖିଥିବାର ଶ୍ରୀ ମୋଦି କହିଛନ୍ତି ଆଜି ସକାଳେ ଶ୍ରୀଲଙ୍କା ଜେଲ୍ରୁ 19 ଜଣ ଭାରତୀୟ ମତ୍ୟଜୀବୀ ଖଲାସ ହୋଇଛନ୍ତି ଗତମାସ 17 ତାରିଖରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାରୁ 21 ଜଣ ମତ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ ସେମାନଙ୍କର ଡଙ୍ଗା ଆନ୍ତର୍ଜାତିକ ଜଳରାଶିରେ ପ୍ରବେଶ କରିବା ପରେ ଶ୍ରୀଲଙ୍କା ନୌବାହିନୀ ସେମାନଙ୍କୁ ଗିରଫ କରି ନେଇଥିଲା ଏହାପରେ ସେମାନଙ୍କୁ ଜାଫନା କୋର୍ଟରେ ହାଜର କରାଯାଇଥିଲା ଜଣେ ମତ୍ୟଜୀବୀ 2 ଥର ଗିରଫ ହୋଇଥିବାରୁ ତାଙ୍କୁ 1 ବର୍ଷ ଜେଲ୍ ଦଣ୍ଡ ଦିଆଯାଇଛି ଅନ୍ୟ ଜଣେ ମତ୍ୟଜୀବୀଙ୍କୁ 6 ମାସର ଜେଲ୍ ଦଣ୍ଡ ଦିଆଯାଇଛି ଏହାପରେ ଅନ୍ୟ ମତ୍ୟଜୀବୀମାନଙ୍କୁ ଭାରତୀୟ ହାଇକମିଶନ୍କୁ ହସ୍ତାନ୍ତର କରାଯାଇଥିଲା ସେହି ମତ୍ୟଜୀବୀମାନେ ବିମାନ ଯୋଗେ ଚେନ୍ନାଇରେ ଆସି ପହଞ୍ଚିଛନ୍ତି ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବେ ମୁଣ୍ଡ ଟେକୁଛି ଓ ଏଥିରେ ତାମିଲନାଡୁ ମୁଖ୍ୟ ଭୂମିକା ଗ୍ରହଣ କରିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ନ୍ୟାୟିକ ହାଜତ ରହଣି ସମୟରେ ତାଙ୍କର ଓକିଲଙ୍କୁ ଭେଟିବା ପାଇଁ ଅଧିକ ସମୟ ଲୋଡ଼ି ସେ କରିଥିବା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରିଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ 2ଟି ଅଲଗା ଅଲଗା ନୀତି ମଧ୍ୟରେ ଲଢ଼େଇ ହେଉଛି ସମ୍ବାଦ ଶେଷ ହେଲା